ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
साधुसाधीको करुछि मिनती साधुसाधीको क्षमा मागिबाकु प्रभुङ्कर
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori।
ঈশ্বরঙ্ ঠারে আমি ভরসা রখো ভাগ তিন। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউ থরে আপনমানকু এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনার আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু। শত্রু শয়তান হস্তর সে আপনার সুরক্ষার রাখতু। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সদা সর্বদা আপনার সহবর্তী রহ। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবল টু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ঈশ্বরঙ্ক ঠারে আমি ভরসা রখু ভাগ তিন। বন্ধু, গতকালি তা পূর্বে আমি আলোচনা করছিল, বিশেষ ভাবে আমি আলোচনা করছু দশমাংশ, যাহা আমি ইংরাজী কহু টাইথ। যে দশমাংশ এবং নৈবেদ্যের জাঁশুণি তা লুটবার লাগিছেন সে সহিত ঈশ্বর কণ করবে। বন্ধু, যেপর গতকালি আমি আলোচনা কলু কি ঈশ্বর কহতি কি এই দশমাংশ হচ্ছে ঈশ্বরঙ্কর, নৈবেদ্য আমি ইচ্ছা অনুসারে দেইপার, মাত্র দশমাংশ হচ্ছে প্রভুঙ্কর, এই দশমাংশ আমি প্রভুঙ্কু ফেরাইবার অছি। যদি সে মানে যে মানে এই দশমাংশ ন ফেরান্তি বা নৈবেদ্য ন দিয়ন্তি তা বি জাঁশুণি যদি ন জাঁি থাকে ভিন্ন কথা, যে মানে জাঁি না ভিন্ন কথা, মাত্র যে জাঁচান শুনেছেন তা লুটবার লাগিছেন তাহলে পরমেশ্বর সে কণ করবে। যদি আমি মালাকি তার তিন ন দেখিবা, তুমি এক অভিশাপরে মানে সে পরমেশ্বর অভিশাপ দেবে বলে তুমি এক অভিশাপরে অভিশাপিত, কারণ তুমি মতো লুটি নেইছ বলে মালাকি তিন নরে কোচন্ত, মানে যে মানে দশমাংশ নৈবেদ্য ন দিয়ন্তি কে জাঁছেন শুনেছেন পড়িছেন তা বাদে যদি সে মানে ন দিয়ন্তি সে কণ অভিশাপ প্রাপ্ত হচ্ছেন, সে অভিশাপ প্রাপ্ত হবে বলে পবিত্র শাস্ত্র বাইবল কৌছে। চোর, লোভি, মদ্যপ, অপমানকারী কিংবা চোরিকারী মানে ঈশ্বরঙ্ক রাজ্যরে উত্তরাধিকারী হবে না বলে প্রথম করতে ৬:১০ দেখুছ। দেখ বন্ধু, স্বর্গরাজ্য কাপাই দেখা হচ্ছে চোরি মানুষ নুহ, যে মানে চোরি করতে, যে মানে লোভী হুঁতে, যে মানে মদ্যপান করতে, ଯେଉଁମାନେ ଅପମାନ କରନ୍ତି କିମ୍ବା ଚୋରିକାରୀମାନେ ଈଶ୍ୱରଙ୍କ ରାଜ୍ୟରେ କେବେ ହେଲେ ପ୍ରବେଶ କରିପାରିବେ ନାହିଁ। ଈଶ୍ୱରଙ୍କ ରାଜ୍ୟରେ କେବେ ହେଲେ ସେମାନେ ଯିବା ପାଇଁ ମଧ୍ୟ ଚିନ୍ତା କରିପାରିବେ ନାହିଁ। କାହିଁ ହେତୁ ସେମାନଙ୍କ ପାଇଁ ଈଶ୍ୱରଙ୍କ ରାଜ୍ୟ ବନ୍ଦ, ସେ ଦ୍ୱାରଟା ବନ୍ଦ, ସେମାନେ ପ୍ରବେଶ କରିପାରିବେ ନାହିଁ। ଏଥି କାରଣରୁ ଦଶମାଂଶ କେତେ ଗୁରୁତ୍ୱ ଟିକିଏ ମନରେ ରଖନ୍ତୁ, ନୈବେଦ୍ୟ କେତେ ଗୁରୁତ୍ୱ ଟିକିଏ ମନରେ ରଖନ୍ତୁ, ଯେହେତୁ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତି। ପ୍ରତ୍ୟେକ ଦିନରେ ପରମେଶ୍ୱର ଆମମାନଙ୍କୁ ଆମର ଦିନ ଦୈନିକ ଆହାର ଦିଅନ୍ତି, ଆମ ସାମାଜିକ ଜୀବନରେ କିପରି ଚାଲିବା ପାଇଁ ତାର ଆର୍ଥିକ ଭାବରେ ସାହାଯ୍ୟ କରନ୍ତି। ସେତେବେଳେ ଆମର କର୍ତ୍ତବ୍ୟ ଯେ ପରମେଶ୍ୱରଙ୍କୁ ତାଙ୍କ ଦଶମାଂଶ ଦେବାର ଅଛି। ସେମାନଙ୍କ ଉପରେ ଏକ ଅଭିଶାପ ରହିବ ବୋଲି ପବିତ୍ର ଶାସ୍ତ୍ର ବାଇବଲ କହୁଛି, ଏବଂ ସେମାନେ ସ୍ୱର୍ଗରାଜ୍ୟରେ ଉତ୍ତରାଧିକାରୀ ହେବେ ନାହିଁ, ମାନେ ସ୍ୱର୍ଗରାଜ୍ୟକୁ ସେମାନେ ଯାଇପାରିବେ ନାହିଁ। ତାହେଲେ ଲୋଭରୁ ଈଶ୍ୱର ଆମକୁ ଚେତାବନୀ ଦିଅନ୍ତି। ଏହା କାହିଁକି ବିପଦଜନକ? ଲୋଭ ବନ୍ଧୁ, ଲୋଭୀକୁ ମଧ୍ୟ ଚେତାବନୀ ଦିଅନ୍ତି, ଆଉ ଏହା ଏକ ବିପଦଜନକ। ଯେଉଁଠାରେ ତୁମର ଧନ ଅଛି ତୁମର ହୃଦୟ ସେଠାରେ ରହିବ ବୋଲି Luke 12:34। ବନ୍ଧୁ, ଆଜିକାଲି ଆମେ ପ୍ରାୟ ସମସ୍ତେ, ଗରିବ ହଉ ବା ଧନୀ ହଉ, ପ୍ରାୟ ସମସ୍ତେ ଧନ ପାଇଁ ଚାହାନ୍ତି, ଧନ ଆଦାୟ କରିବାକୁ ଚାହାନ୍ତି। ସମସ୍ତେ ଚାହାନ୍ତି ଧନ ଆମ ପାଖରେ ରହୁ, ଆମେ ଧନୀ ହେବା, ଆମର କିଛି ଅଭାବ ନଥାଉ, ସମସ୍ତେ ଚାହାନ୍ତି। ମାତ୍ର ଧନ ଥିବାର କିଛି ଭୁଲ ନୁହେଁ, ମାତ୍ର ଧନକୁ, ଧନ ପଛରେ ଯିବାକୁ, ଧନକୁ ପ୍ରେମ କରିବାକୁ, ଯାହାର ମନ ଧ୍ୟାନ ସବୁକିଛି ଧନ ଉପରେ ଅଛି, ତାହା ହେଉଛି ଭୁଲ। ସେଥିଯୋଗୁଁ ଏଠି ଲେଖାଯାଇଛି Luke 12:34 କି ଯେଉଁଠାରେ ତୁମର ମନ ଅଛି ବା ଧନ ଉପରେ ମନ ଅଛି, ହୃଦୟ ଅଛି, ସେଠାରେ କେବେ ହେଲେ ସେହିପରି କେବେ ହେଲେ କର ନାହିଁ। ଯେଉଁଠାରେ ତୁମର ଧନ ଅଛି ତୁମର ହୃଦୟ ମଧ୍ୟ ସେଠାରେ ରହିବ, ମାନେ ଯେବେ ହୃଦୟ ସେହି ଧନରେ ଅଛି ତାହେଲେ ଆମେ କେଉଁ ପ୍ରକାର ପରମେଶ୍ୱରଙ୍କୁ ପୂଜା କରିପାରିବା। ଏଥିଯୋଗୁଁ ଧନ ରହିବାର କିଛି ଅଭାବ ନୁହଁ, ଭୁଲ ନୁହଁ, ମାତ୍ର ଧନ ଉପରେ ନିଜକୁ ହୃଦୟ ରଖିବାର ଭୁଲ। କାରଣ ଆମର ହୃଦୟ ଆମର ନିବେଶକୁ ଅନୁସରଣ କରେ। ଯଦି ଆମର ଧ୍ୟାନ ଅଧିକରୁ ଅଧିକ ଟଙ୍କା ସଂଗ୍ରହ ଉପରେ ଥାଏ, ତେବେ ଆମର ହୃଦୟ ଲୋଭୀ, ଅସନ୍ତୋଷ ଏବଂ ଗର୍ଭୀ ହୋଇଯାଏ। ମନେ ରଖନ୍ତୁ, କ'ଣ ହୁଏ? ଲୋଭୀ, ଅସନ୍ତୁଷ୍ଟ ଏବଂ ଗର୍ଭିତ ହୋଇଯାଏ। ଯେବେ ଟଙ୍କା ପଇସା ଥାଏ ଲୋକେ ଗର୍ଭିତ ହୁଅନ୍ତି, ଆଉ ଯେବେ ଟଙ୍କା ନଥାଏ ଅସନ୍ତୁଷ୍ଟ ଥାନ୍ତି, ଆଉ ହୃଦୟରେ ଲୋଭ ଏକ ଆସିଯାଏ। ଏଥିଯୋଗୁଁ ଟଙ୍କା ଥିବାର ଭୁଲ ନାହିଁ, ମୁଁ ଆପଣମାନଙ୍କୁ କହୁଛି, ମାତ୍ର ଲୋଭୀ ହେବାର ଭୁଲ, ଅସନ୍ତୋଷ ହେବାର ଭୁଲ, ଆଉ ନିଜ ମନ ଆତ୍ମା ଧ୍ୟାନ ସବୁ ସେ ଟଙ୍କା ଉପରେ ରଖିବାର ଭୁଲ। କିନ୍ତୁ ଯଦି ଆମର ଧ୍ୟାନ ବାଣ୍ଟିବା, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏବଂ ଈଶ୍ୱରଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବା, ତେବେ ଆମର ହୃଦୟ ସ୍ନେହଶୀଳ, ସ୍ନେହୀ, ଦାନ ଏବଂ ନମ୍ର ହୋଇଥାଏ। ବନ୍ଧୁ, ଯେବେ ଆମର ହୃଦୟ ପରମେଶ୍ୱରଙ୍କ ଠାରେ ଥାଏ ତେବେ ଆମେ କ'ଣ ହୁଏ? ଯତ୍ନଶୀଳ, ସ୍ନେହୀ, ଦାନୀ ଓ ନମ୍ର ହୋଇଥାଉ। ଲୋଭ ହେଉଛି ଶେଷ ଦିନର ଭୟଙ୍କର ପାପ ବୋଲି ଆମେ ଦେଖୁଛୁ। ବନ୍ଧୁ, ଲୋଭ ହେଉଛି ଶେଷ ଦିନର ଭୟଙ୍କର ପାପ ମଧ୍ୟରୁ ଗୋଟିଏ, ଯାହା ଲୋକଙ୍କୁ ସ୍ୱର୍ଗକୁ ବନ୍ଦ କରିଦେବ। ଏହା ଟିକିଏ ମନେ ରଖନ୍ତୁ ବନ୍ଧୁ, ଲୋଭ ହେଉଛି ଶେଷ ଦିନର ଭୟଙ୍କର ପାପ, ଆଉ ଏହି ଭୟଙ୍କର ପାପ ଯୋଗୁଁ ଆମେ ସ୍ୱର୍ଗକୁ ଯିବାର ବନ୍ଦ କରିଦେଉଛୁ, ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ, ଯେହେତୁ ଏହା ବନ୍ଦ କରୁଛି ବୋଲି ଆମେ ଦ୍ୱିତୀୟ ତିମତି 3:1-7 ଦେଖୁଅଛୁ। ତାହେଲେ ଯେତେବେଳେ ଆମେ ତାଙ୍କୁ ତାଙ୍କର ପବିତ୍ର ଦଶମାଂଶ ଏବଂ ନୈବେଦ୍ୟରୁ ଲୁଟି ନେଉଛୁ, ଯୀଶୁ କିପରି ଅନୁଭବ କରନ୍ତି? ଯେବେ ଆମ ଘରକୁ କେହି ଆସି ଆମ ଧନ ଲୁଟ୍ କରନ୍ତି, ତାହେଲେ ଆମ ମନରେ କେମିତି ଲାଗେ ବନ୍ଧୁ? ଯାହା ଆମର ତାହା ଆମର ଜିନିଷ ଯଦି ଅନ୍ୟ ଲୋକ ଲୁଟ୍ କରି ନିଅନ୍ତି ତେବେ ଆମ ମନରେ କ'ଣ ହୁଏ? ସେହିପରି ଏଠି ପ୍ରଶ୍ନ ପଚାରିଯାଏ, ଯେତେବେଳେ ଆମେ ତାଙ୍କର ପବିତ୍ର ଦଶମାଂଶ ଏବଂ ନୈବେଦ୍ୟରେ ଲୁଟି ନେଉଛୁ, ତାହେଲେ ଯୀଶୁକୁ କିପରି ଅନୁଭବ କରନ୍ତି? ପବିତ୍ର ଶାସ୍ତ୍ର ବାଇବଲ କହେ ଏହିପରି, ତେଣୁ ମୁଁ ସେହି ପିତ ଉପରେ କ୍ରୋଧିତ ହୋଇ କହିଲି, ସେମାନେ ସର୍ବଦା ନିଜ ହୃଦୟରେ ବିପଦଗାମୀ ହୁଅନ୍ତି, ସର୍ବଦା ନିଜ ହୃଦୟରେ ବିପଦଗାମୀ ହୁଅନ୍ତି। ହିବ୍ରୀ 3:10। ବନ୍ଧୁ, ଯେତେବେଳେ ପିତାମାତା ସେମାନଙ୍କ ଠାରୁ ଟଙ୍କା ଚୋରି କରନ୍ତି, ସେତେବେଳେ ସେ ବୋଧ ହୁଏ ଅନୁଭବ କରନ୍ତି। ଟଙ୍କା ନିଜେ ବଡ଼ କଥା ନୁହେଁ, ଏହା ହେଉଛି ଶିଶୁର ଅଖଣ୍ଡତା, ପ୍ରେମ ଏବଂ ବିଶ୍ୱାସ ଅଭାବ, ଯାହା ଗଭୀର ନିରାଶକ ଜନକ। ଏହା ହେଉଛି ଶିଶୁର ଅଖଣ୍ଡତା, ପ୍ରେମ ଏବଂ ବିଶ୍ୱାସର ଅଭାବ, ଯାହା ଗଭୀର ନିରାଶଜନକ ହୁଏ। ତାହେଲେ ବନ୍ଧୁ, ଯାହା ଦଶମାଂଶର ପ୍ରେରିତ ପାଉଲ ଯେବେ ସେ ମେକଡୋନିଆର ମଣ୍ଡଳୀ ଗୁଡ଼ିକୁ ଦେଖୁଥିଲେ, ସେ ଯେ ଜେରୁସାଲମରେ ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଅର୍ଥ ବିନିଯୋଗ କରିବାକୁ କହିଥିଲେ, ଯେଉଁମାନେ ଦୁର୍ଭିକ୍ଷରେ ପୀଡ଼ିତ ଥିଲେ, ପରବର୍ତ୍ତୀ ଗ୍ରସ୍ତରେ ସେ ନିଜ ସହରକୁ ଆସିବା ପରେ ସେ ଏହି ଉପହାର ଗୁଡ଼ିକ ଉଠାଇବେ ବୋଲି ସେ କହିଥିଲେ। ପଢ଼ନ୍ତୁ ଦ୍ୱିତୀୟ କରନ୍ତି 8:8 ସମ୍ପୂର୍ଣ୍ଣ ରୂପେ ଆମେ ପାଉଅଛୁ। ଦେଖନ୍ତୁ ପଦ 5 ଆମେ ଦେଖୁଛୁ ଏହିପରି, ପ୍ରଥମ ପଦପେକ୍ଷ ଭାବରେ ସେମାନେ ନିଜ ଜୀବନକୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରେ। ପ୍ରଥମ ପଦପେକ୍ଷ, ହଁ ବନ୍ଧୁ, ଆମର ପ୍ରଥମ ପଦପେକ୍ଷ ହେଉଛି ଧନ ଉପରେ ନୁହଁ, ଟଙ୍କା ଉପରେ ନୁହଁ, କି ଆଉ ଅନ୍ୟ କିଛି ଜିନିଷ ଉପରେ ନୁହଁ, ମାତ୍ର ପ୍ରଥମ ପଦପେକ୍ଷ ହେଉଛି ଆମର ମନ, ଆମର ଧ୍ୟାନ, ଆମର ସବୁକିଛି ଯୀଶୁଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରିବାକୁ ପଡ଼ିବ। ପଦ 2:3 ଆମେ ଦେଖୁ, ଯଦିଓ ନିଜେ ଗଭୀର ଦାରିଦ୍ର୍ୟରେ ସେମାନେ ସେମାନଙ୍କ ସାମର୍ଥ୍ୟଠାରୁ ଅଧିକ ହେବା ପାଇଁ ଦେଲେ, ମାନେ ଆମେ ଗରିବକୁ ସାହାଯ୍ୟ କରିବାକୁ ପଡ଼ିବ। ପଦ 4 କହୁଛି, ସେମାନେ ପାଉଲଙ୍କୁ ଆସି ସେମାନେ ଉପହାର ନେବାକୁ ଅନୁରୋଧ କଲେ। ଦେଖନ୍ତୁ ବନ୍ଧୁ, ପାଉଲକୁ ସେମାନେ କହିଲେ, ଆସ ଆମଠୁ ସେଇ ଉପହାର ନିଅ, ଆଉ ଯାହାର ଅଭାବ ଅଛି ସେମାନଙ୍କୁ ଦିଅ। ପ୍ରଭୁ ଯେବେ ଏମାନଙ୍କୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ଆମେ ଅନ୍ୟମାନଙ୍କ ସହ ବାଣ୍ଟିବା, ତାହା ହେଉଛି ସବୁଠୁ ଖୁସିର କଥା, ଆଉ ପରମେଶ୍ୱର ବହୁତ ଆନନ୍ଦ ହୁଅନ୍ତି। ଧ୍ୟାନ ଦିଅନ୍ତୁ, ଯଦି ଆମେ ପ୍ରକୃତରେ ଯୀଶୁଙ୍କୁ ଭଲ ପାଉ, ତାଙ୍କ କାର୍ଯ୍ୟ ପାଇଁ ବଳିଦାନ ଦେବା କଦାପି ଭାର ହେବ ନାହିଁ। ଯଦି ଆମେ ଯୀଶୁଙ୍କୁ ପ୍ରେମ କରୁନାହୁଁ, ତାହେଲେ ତାଙ୍କ ବଳିଦାନ, ତାଙ୍କ କାର୍ଯ୍ୟ ପାଇଁ ବଳିଦାନ ଦେବା ଏକ ଭାର ହୋଇଥାଏ। ଆଉ ଯେ କେହି ଯୀଶୁକୁ ଭଲ ପାଆନ୍ତି, ସେମାନଙ୍କୁ କଦାପି ଯୀଶୁଙ୍କ କାର୍ଯ୍ୟ, ଯୀଶୁଙ୍କ ପାଇଁ ଯେଉଁ ବଳିଦାନ ସେମାନେ ଦେଉଛନ୍ତି, ସେମାନେ କଦାପି ଭାବିବେ ନାହିଁ କି ଏହା ଏକ ଭାର, ମାତ୍ର ଏହା ଏକ ଗୌରବମୟ ଅଧିକାର, ଯାହାକୁ ଆମେ ବହୁତ ଆନନ୍ଦରେ ପ୍ରଦର୍ଶନ କରିବୁ। ତାହା ହେଉଛି ଜଣେ ଖ୍ରୀଷ୍ଟିଆନର ଜୀବନ। ତାହେଲେ ଯେଉଁମାନେ ଦଶମାଂଶ ଫେରାଇବା ଏବଂ ନୈବେଦ୍ୟ ଦେବାରେ ବିଶ୍ୱସ୍ତ ଅଟନ୍ତି, ସେମାନଙ୍କ ପାଇଁ ଈଶ୍ୱରଙ୍କ କ'ଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି? ଯେଉଁମାନେ ଦଶମାଂଶ ଫେରାଉଛନ୍ତି, ଯେଉଁମାନେ ନୈବେଦ୍ୟ ଦେଉଛନ୍ତି, ଯେଉଁମାନେ ଏହି କାର୍ଯ୍ୟରେ ବିଶ୍ୱସ୍ତ ଅଟନ୍ତି, ପରମେଶ୍ୱର ସେମାନଙ୍କ ପାଇଁ କ'ଣ କରିବେ ବୋଲି ଆମେ ପ୍ରତିଜ୍ଞା ପାଉଛୁ। ହଁ ବନ୍ଧୁ, ଯେପରି ମାଲାକି 3:10-12 ଯଦି ଆମେ ପଢ଼ିସାରିଛୁ, ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ସମସ୍ତ ଦଶମାଂଶ ଭଣ୍ଡାର ଘରକୁ ଆଣ, ଯେପରି ମୋ ଘରେ ଖାଦ୍ୟ ବହୁତ ପ୍ରଚୁରରେ ରହିବ, ଏବଂ ବର୍ତ୍ତମାନ ମୋତେ ପରୀକ୍ଷା କର, ଯଦି ମୁଁ ତୁମ ପାଇଁ ସ୍ୱର୍ଗ ଝରକା ଖୋଲିବି ନାହିଁ। ଦେଖନ୍ତୁ ବନ୍ଧୁ, କେଡ଼େ ସୁନ୍ଦର ଭାବରେ, ଯଦି ମୁଁ ତୁମ ପାଇଁ ସ୍ୱର୍ଗର ଝରକା ଖୋଲିବି ନାହିଁ ଏବଂ ତୁମ ପାଇଁ ଢାଲିବି ନାହିଁ, ଏପରି ଆଶୀର୍ବାଦ ଯେ ଏହାକୁ ଗ୍ରହଣ କରିବାକୁ ଯଥେଷ୍ଟ ସ୍ଥାନ ରହିବ ନାହିଁ। ଦେଖନ୍ତୁ ଏହାକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ସ୍ଥାନ ରହିବନି। ଏବଂ ମୁଁ ତୁମ ପାଇଁ ଗ୍ରାସକାରୀଙ୍କୁ ବର୍ଜନା କରିବି ଯେପରି ସେ ତୁମର ଭୂମିର ଫଳ ନଷ୍ଟ କରିବ ନାହିଁ କିମ୍ବା ଦ୍ରାକ୍ଷା କ୍ଷେତ୍ରରେ ତୁମ ପାଇଁ ଫଳ ଦେବାର ବିଫଳ ହେବ ନାହିଁ। ସର୍ବଶକ୍ତିମାନ ପ୍ରଭୁ କୁହନ୍ତି, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଏବଂ ସମସ୍ତ ଦେଶ ଆପଣଙ୍କୁ ଆଶୀର୍ବାଦ ବୋଲି କହିବେ, କାରଣ ତୁମେ ଏକ ସୁନ୍ଦର ଦେଶରେ ବାସ କରୁଅଛ। କେଡ଼େ ସୁନ୍ଦର ଭାବରେ ଏହି ପ୍ରତିଜ୍ଞା ଆମେ ପାଉଛୁ ବନ୍ଧୁ। ଯେଉଁମାନେ ଦଶମାଂଶ, ଯେଉଁମାନେ ନୈବେଦ୍ୟ ଦିଅନ୍ତି, ସେମାନଙ୍କୁ ଏଡ଼େ ସୁନ୍ଦର ପ୍ରତିଜ୍ଞା ଦିଆଯାଇଛି। ଦେଖନ୍ତୁ ମୁଁ ଆଉ ଥରେ ପଢ଼ୁଛି, ଶୁଣନ୍ତୁ। ଯଦି ମୁଁ ତୁମ ପାଇଁ ସ୍ୱର୍ଗର ଝରକା ଖୋଲିବି ନାହିଁ, ଯେବେ ପରମେଶ୍ୱର ଆମମାନଙ୍କ ପାଇଁ ସ୍ୱର୍ଗର ଝରକା ଖୋଲିବେ, ସେଇ ଝରକା ଠୁ ଏତେ ଆଶିଷ ଆସିବ କି ଆପଣଙ୍କ ଘରେ ଯଥେଷ୍ଟ ସ୍ଥାନ ରହିବନି ଯେଉଁଠି ଆପଣ ରଖିପାରିବେ। କେତେ ସୁନ୍ଦର ପ୍ରକାରେ ପରମେଶ୍ୱର ଆମମାନଙ୍କୁ ପ୍ରତିଜ୍ଞା କରନ୍ତି। ଈଶ୍ୱର ତାଙ୍କର ବିଶ୍ୱସ୍ତ ଆର୍ଥିକ ଷ୍ଟିୱାର୍ଡକୁ ସମୃଦ୍ଧ କରିବାକୁ ପ୍ରତିଜ୍ଞା କରିଛନ୍ତି, ଏବଂ ସେମାନେ ସେମାନଙ୍କ ଆଖପାଖରେ ଥିବା ଲୋକମାନଙ୍କ ପାଇଁ ଆଶୀର୍ବାଦ ହେବେ। ଦେଖନ୍ତୁ ବନ୍ଧୁ, ଆଖପାଖ ପଡ଼ୋଶୀ ଲୋକଙ୍କ ପାଇଁ ସେମାନେ ଆଶୀର୍ବାଦ ହେବେ ବୋଲି ଯେଉଁମାନେ ଦଶମାଂଶ ନୈବେଦ୍ୟ ଦିଅନ୍ତି ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ ବୋଲି ପବିତ୍ର ଶାସ୍ତ୍ର ବାଇବେଲ ଆମମାନଙ୍କୁ କହୁଅଛି। ତାହେଲେ ଈଶ୍ୱରଙ୍କ ଆଶୀର୍ବାଦ କରୁଥିବା ଯାହାକି ନିମ୍ନଲିଖିତ ଉପାୟ ଗୁଡ଼ିକ ବିଷୟରେ ଆମେ ଟିକିଏ ବିଚାର କରିବା। ପ୍ରଥମ, ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଆପଣଙ୍କର ନଅ ଦଶମାଂଶ ତାଙ୍କ ଆଶୀର୍ବାଦ ସହିତ ଆଗକୁ ବଢ଼ିବ, ଆପଣଙ୍କ ମୋଟ ଆୟ ଏହା ବିନା ଯିବ। ଯଦି ତୁମେ ଏହା ଉପରେ ସନ୍ଦେହ କରୁଛ, ସେଠାରେ କୌଣସି ବିଶ୍ୱସ୍ତ ପ୍ରଚାର ନାହିଁ। ଦୁଇ, ଆଶୀର୍ବାଦ ସବୁବେଳେ ଆର୍ଥିକ ହିଁ ନୁହେଁ ବନ୍ଧୁ, ସେଗୁଡ଼ିକ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି, ଉତ୍ତର ପ୍ରାର୍ଥନା, ସୁରକ୍ଷା, ଏକ ଘନିଷ୍ଠ ଏବଂ ସ୍ନେହପୂର୍ଣ୍ଣ ପରିବାର, ଶାରୀରିକ ଶକ୍ତି, ଜ୍ଞାନପୂର୍ଣ୍ଣ ନିଷ୍ପତ୍ତି ନେବା କ୍ଷମତା, କୃତଜ୍ଞର ଆତ୍ମା, ଯୀଶୁଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ, ଆତ୍ମା ଜିତିବାରେ ସଫଳତା, ଅନ୍ତର୍ଭୁକ୍ତ କରିବାରେ ପୁରୁଣା କାର ଅଧିକ ସମୟ ଚାଲୁ ରହିବାର, ଇତ୍ୟାଦି 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 ଆମେ ଏହିପରି ଆଶୀର୍ବାଦ ପାଇଥାଉ। ତିନିରେ ଆମେ ଦେଖୁଛୁ କି ସେ ସବୁ କିଛିରେ ତୁମର ସାଥୀ ହୁଅନ୍ତି। ସବୁ ସମୟରେ ପରମେଶ୍ୱର ଆମର ସାଥି ରହନ୍ତି। ଯେବେ ତାଙ୍କର କାର୍ଯ୍ୟ ଆମେ କରୁ, ଯେବେ ତାଙ୍କ ଆଜ୍ଞା ଆମେ ମାନି ଚାଲୁ, ଯେବେ ଆମେ ସେ ଦଶମାଂଶ ଦେଉ, ନୈବେଦ୍ୟ ଦେଉ, ଆମ ସମସ୍ତ କାର୍ଯ୍ୟରେ ସେ ଆଶୀର୍ବାଦ କରିବେ, ଆମ ସମସ୍ତ କାର୍ଯ୍ୟରେ ସେ ଆମମାନଙ୍କ ସହବର୍ତ୍ତୀ ରହିବେ। ତାହେଲେ ତୁମର ପ୍ରେମ ଏବଂ କୃତଜ୍ଞତା ପ୍ରଦର୍ଶନ କରିବାକୁ ତୁମେ ଦଶମାଂଶ ଏବଂ ନୈବେଦ୍ୟ ଦେବା ଆରମ୍ଭ କରିବାକୁ ପ୍ରସ୍ତୁତି କି? ତେବେ ପରମେଶ୍ୱର ଆପଣଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବେ। ବନ୍ଧୁ, ଦଶମାଂଶ ଈଶ୍ୱରଙ୍କ ଆଜ୍ଞା। ଦଶମାଂଶ ହେଉଛି ପବିତ୍ର ଅର୍ଥ, ଯାହା ପ୍ରଭୁଙ୍କର ଅଟେ, ଯାହା ଲେବିୟ ତାର 23:30 ଆମେ ଦେଖୁଛୁ। ଯେତେବେଳେ ତୁମେ ଦଶମାଂଶ ଦେବ, ତୁମେ ତାଙ୍କୁ ଦଶମାଂଶ ଦେବ, ଈଶ୍ୱର ତାଙ୍କୁ ଚର୍ଚ୍ଚ ପାଇଁ ଦେଇଥିବା ଅର୍ଥର ଯତ୍ନ ନେବା ପାଇଁ ଯଥେଷ୍ଟ ବଡ଼। ତୁମର ଦାୟିତ୍ୱ ଦଶମାଂଶ ଦେବା, ଆମର ଦାୟିତ୍ୱ ସେହି ଦଶମାଂଶ ଦେବା, ସେହି ନୈବେଦ୍ୟ ଦେବା। ଯେଉଁମାନେ ତାଙ୍କ ପଣ୍ଡିର ଅପବ୍ୟବହାର କରନ୍ତି, ସେମାନେ ସହିତ ମୁକାବିଲା କରିବାକୁ ଈଶ୍ୱରଙ୍କୁ କେବେ ହେଲେ ଛାଡ଼ିବ ନାହିଁ। ବନ୍ଧୁ, ତୁମର ଉପହାରର ଆକାର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯଦି ତୁମେ ଯଥାସମ୍ଭବ କାର୍ଯ୍ୟ କରୁଛ। ଯୀଶୁ କହିଥିଲେ ଯେ ମାର୍କ 12:41-44, ଗରିବ ବିଧବା ଯିଏକି କେବଳ ଏକ ପଇସା ଥିଲା, ସେ ଏକ ପଇସା, ଯାହାକି 2 ମାଇଟ୍ ବୋଲି ଲେଖାଯାଉଛି, ଏକ ପଇସା ସେ ଈଶ୍ୱରଙ୍କୁ ଦାନ ଦେଲେ, ଯାହା କିଛି ଥିଲା ତାହା ସବୁ ଦେଲେ। ଯେଉଁମାନେ ଭଣ୍ଡାରକୁ ଆଣୁଥିଲେ ବହୁତ ବହୁତ, ସେମାନଙ୍କୁ ବହୁତ ଥିଲା, ସେ ବହୁତର କିଛି କିଛି ଆଣୁଥିଲେ, ମାତ୍ର ଏଇ ଯେଉଁ ବିଧୁଆ ସ୍ତ୍ରୀଟା ଯାହା ତା ପାଖରେ ଥିଲା ସେହି ସବୁ ଦେଇଦେଲା। ଆଉ ପରମେଶ୍ୱର କହିଲେ ଏଇ ବିଧୁଆ ହିଁ ସମସ୍ତଠାରୁ ଅଧିକ ଦେଇଅଛି। ତାହେଲେ ବନ୍ଧୁ ଚାଲନ୍ତୁ, ଯେଉଁ ପ୍ରଭୁ ଆମମାନଙ୍କୁ ଆର୍ଥିକ ରୂପେ ଆଶୀର୍ବାଦ କରିଛନ୍ତି, ସେହି ପ୍ରଭୁକୁ ଆମେ ଆମ ଜୀବନ, ଆମ ଆର୍ଥିକ, ଆମ ସାରା ପରିବାରକୁ ସମର୍ପଣ କରି ତାଙ୍କ ସେବାରେ ଲାଗିବା, ଯେହେତୁ ସେମାନଙ୍କୁ ସେ ଆଶୀର୍ବାଦ କରନ୍ତି, ଯେହେତୁ ଆମର ଆମମାନଙ୍କର ଯତ୍ନ ନିଅନ୍ତି। ଆଉ ସର୍ବପ୍ରଥମ କଥା ହେଉଛି, ଆମମାନଙ୍କୁ ସ୍ୱର୍ଗରାଜ ଯିବା ପାଇଁ ଏମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ତାହେଲେ କ'ଣ ଆପଣମାନେ ସ୍ୱର୍ଗରାଜ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି, ଆପଣଙ୍କ ପରିବାରକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ, ଯେପରିକି ଆଜିଠୁ ତୁମ ସେହି ଦଶମାଂଶ ନୈବେଦ୍ୟ ଦେବା ପାଇଁ ସାହାଯ୍ୟ କର, ଆଶୀର୍ବାଦରେ ପ୍ରାପ୍ତ କର, ଯେପରି ଆମେ ଦେଇପାରିବୁ। ଆମ ପାପ ସବୁ ତୁମ ସେହି ରକ୍ତରେ ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।